आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ନୂଆଦିଲ୍ଲୀରେ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶିତ କରୁଥିବା ଅନ୍ୟତମ ବୃହତ୍ତମ କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍ ମହାକୁମ୍ଭ ଆଜି ଆରମ୍ଭ ହେବ। ମାଲେଠାରେ ଭାରତ ମାଳଦ୍ୱୀପ ଉଚ୍ଚସ୍ତରୀୟ କୋର୍ ଗ୍ରୁପ୍ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି। ତେଲଙ୍ଗାନାର ଜଗତିଆଲ୍ଠାରେ ଆଜି ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ବିଜୟ ସଂକଳ୍ପ ସଭାରେ ଯୋଗଦେବେ। ଲାମିଟି 2024ର ଦଶମ ସଂସ୍କରଣ ଆଜିଠାରୁ ସେସେଲ୍ସଠାରେ ଆରମ୍ଭ ହେବ ଏବଂ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚାମ୍ପିୟନ୍ ହୋଇଛି। ନୂଆଦିଲ୍ଲୀରେ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶିତ କରୁଥିବା ଅନ୍ୟତମ ବୃହତ୍ତମ କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍ ମହାକୁମ୍ଭ ଆଜି ଆରମ୍ଭ ହେବ। ଚଳିତ ମାସ 20 ପର୍ଯ୍ୟନ୍ତ ଭାରତ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଏଆଇ, ବି2ବି, ଏଗ୍ରିଟେକ୍, ଡିପ୍ଟେକ୍, କ୍ଲାଇମେଟ୍ ଟେକ୍, ଗେମିଂ, ଇ ସ୍ପୋର୍ଟସ୍, ଫିନ୍ଟେକ୍, ଇନ୍କ୍ୟୁବେଟର ଓ ଆକ୍ସିଲେଟର ଆଦି କ୍ଷେତ୍ର ଭିତ୍ତିକ ପ୍ୟାଭିଲିୟନ୍ ରହିବ। ଏହି ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଷ୍ଟାର୍ଟଅପ୍ଗୁଡ଼ିକୁ ଭେଞ୍ଚର କ୍ୟାପିଟାଲିଷ୍ଟ, ନିବେଶକ ଏବଂ ସମ୍ଭାବ୍ୟ କର୍ପୋରେଟ୍ ଅଂଶୀଦାରଙ୍କ ସମେତ ଅନେକ ଉଦ୍ଭାବକଙ୍କ ସହ ଯୋଡ଼ିବା। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋହାହନ ବିଭାଗ ସଚିବ ରାଜେଶ କୁମାର ସିଂହ କହିଛନ୍ତି ନୂଆଦିଲ୍ଲୀରେ ଏତେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଶ୍ରୀ ସିଂହ କହିଛନ୍ତି ଭାରତରେ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ରହିଛି ଏବଂ ପ୍ରତିଦିନ ବହୁ ସଂଖ୍ୟକ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏହି ତାଲିକାରେ ଯୋଡ଼ି ହେଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ବୋଲି ଜଣାପଡ଼ିଛି। ଏହି ମେଗା ଇଭେଣ୍ଟରେ 2000ରୁ ଅଧିକ ଷ୍ଟାର୍ଟଅପ୍, 30,000 ଭବିଷ୍ୟତ ଉଦ୍ୟୋଗୀ, 50,000 ବ୍ୟବସାୟୀ ପରିଦର୍ଶକ, 1,000 ପୁଞ୍ଜି ନିବେଶକ ଓ 10 ଦେଶର 500ରୁ ଅଧିକ ଇନ୍କ୍ୟୁବେଟର ଏବଂ ପ୍ରତିନିଧି ଦଳ ଅଂଶଗ୍ରହଣ କରିବେ। ମାଲେଠାରେ ଭାରତ ମାଳଦ୍ୱୀପ ଉଚ୍ଚସ୍ତରୀୟ କୋର୍ ଗ୍ରୁପ୍ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉଭୟ ପକ୍ଷ ଭାରତୀୟ ବୈଷୟିକ କର୍ମଚାରୀମାନଙ୍କୁ ନିୟୋଜିତ କରିବାର ସମୀକ୍ଷା କରିଥିଲେ। ଏ ଅବସରରେ ସାଧାରଣ ଲୋକଙ୍କୁ ମାନବିକ ସେବା ପ୍ରଦାନ କରୁଥିବା ଭାରତୀୟ ବିମାନ ଚଳାଚଳ ପ୍ଲାଟଫର୍ମକୁ ଜାରି ରଖିବାକୁ ସହାୟକ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ପ୍ରୋହାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ମାଳଦ୍ୱୀପରେ ଥିବା ଭାରତୀୟ ଯବାନଙ୍କ ପ୍ରଥମ ବ୍ୟାଚ୍ ସ୍ଥାନରେ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଉଚ୍ଚସ୍ତରୀୟ କୋର୍ ଗ୍ରୁପ୍ର ପରବର୍ତ୍ତୀ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଉଭୟ ଦେଶ ସହମତି ଦେଇଛନ୍ତି। ନିର୍ବାଚନ ଆୟୋଗ ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ତାରିଖରେ ପରିବର୍ତ୍ତନ କରିଛନ୍ତି। ଏ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଏହି ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜୁନ୍ 4 ପରିବର୍ତ୍ତେ 2 ଅନୁଷ୍ଠିତ ହେବ। ଗତକାଲି ସିକ୍କିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶର ରାଜ୍ୟ ବିଧାନସଭା ସମେତ ଲୋକସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ନୂଆଦିଲ୍ଲୀଠାରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। 32 ଆସନ ବିଶିଷ୍ଟ ସିକ୍କିମ୍ ବିଧାନସଭା ଏବଂ 60 ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ଏକକ ପର୍ଯ୍ୟାୟରେ ଏପ୍ରିଲ 19 ଅନୁଷ୍ଠିତ ହେବ। ଏଥିସହ ସେହିଦିନ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ସେହିଭଳି 175 ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ଲାଗି ମତଦାନ ମେ 13 ଏକକ ପର୍ଯ୍ୟାୟରେ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭାର 147 ଆସନ ଏବଂ ଲୋକସଭା ଆସନ ଲାଗି 4 ପର୍ଯ୍ୟାୟରେ ମତଦାନ ହେବ। ଓଡ଼ିଶାରେ ମେ 13 ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ 20 ଦ୍ୱିତୀୟ ପର୍ଯ୍ୟାୟ, 25 ତୃତୀୟ ପର୍ଯ୍ୟାୟ ଏବଂ ଜୁନ୍ 1 ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତେଲଙ୍ଗାନାର ଜଗତିଆଲ୍ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ର୍ୟାଲିରେ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏକ ବିଜୟ ସଂକଳ୍ପ ସଭାରେ ରାଜ୍ୟ ବିଜେପି ନେତାମାନଙ୍କ ପକ୍ଷରୁ ଯୋଗଦେବେ ବୋଲି ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଆଜି ପୂର୍ବାହ୍ନ ପ୍ରାୟ 11:30 ଗୀତା ବିଦ୍ୟାଳୟ ପଡ଼ିଆରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ନିଜାମବାଦ, କରିମନଗର ଏବଂ ପେଡ଼ାପଲ୍ଲୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀମାନେ ମଧ୍ୟ ଏହି ସମାବେଶରେ ଯୋଗଦେବେ। ଲୋକସଭା ସଦସ୍ୟ ଅରବିନ୍ଦ ଧର୍ମପୁରୀ ଏବଂ ଦଳର ନିଜାମବାଦ ଜିଲ୍ଲା ସଭାପତି କେ ଦିନେଶ କୁମାର ଏହି ସାଧାରଣ ସଭା ଆୟୋଜନର ସମୀକ୍ଷା କରିଥିଲେ। ଗତ 5 ମଧ୍ୟରେ ତେଲଙ୍ଗାନାରେ ଶ୍ରୀ ମୋଦିଙ୍କ ଏହା ତୃତୀୟ କାର୍ଯ୍ୟକ୍ରମ। ଦେଶର ଦକ୍ଷିଣ ଭାଗରେ ପାଞ୍ଚ ରାଜ୍ୟ ଗସ୍ତରେ ଆସି ସେ ଦୁଇଦିନ ତଳେ ମାଲକାଜଗିରିଠାରେ ଏକ ମେଗା ରୋଡ୍ ଶୋ'ରେ ଯୋଗ ଦେଇଥିଲେ ଏବଂ ନାଗରକୁର୍ଣ୍ଣଲଠାରେ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଥିଲେ। ଲାମିଟି 2024ର ଦଶମ ସଂସ୍କରଣ ଆଜିଠାରୁ ସେସେଲ୍ସଠାରେ ଆରମ୍ଭ ହେବ। ଏହା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ସେନା ଏବଂ ସେସେଲ୍ସ ଡିଫେନ୍ସ ଫୋର୍ସ ଏସ୍ଡିଏଫ୍ ମଧ୍ୟରେ ଚାଲିଥିବା ମିଳିତ ସାମରିକ ଅଭ୍ୟାସ ଲାମିଟି 2024ରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ସେନା ଦଳ ସେସେଲ୍ସ ଅଭିମୁଖେ ଯାତ୍ରା କରିଛି। କ୍ରେଓଲ ଭାଷାରେ ଲାମିଟି ଅର୍ଥ ଫ୍ରେଣ୍ଡସିପ୍, ଯାହାକି ଏକ ଦ୍ୱିବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 2001 ମସିହାରୁ ସେସେଲ୍ସରେ ଆୟୋଜିତ ହେଉଛି। ଏହି ଅଭ୍ୟାସରେ ଭାରତୀୟ ସେନା ଗୋର୍ଖା ରାଇଫଲ୍ସ ଓ ଏସ୍ଡିଏଫ୍ର 45 ଜଣ ଯବାନ ଅଂଶଗ୍ରହଣ କରିବେ। ଏହି ସମରାଭ୍ୟାସ ଶାନ୍ତିରକ୍ଷା ଅଭିଯାନ ସମୟରେ ଉଭୟ ପକ୍ଷ ମଧ୍ୟରେ ପାରସ୍କରିକ ସହଯୋଗ ବୃଦ୍ଧି କରିବ। ଏହି ସମରାଭ୍ୟାସ ଦ୍ୱିପାକ୍ଷିକ ସାମରିକ ସମ୍ପର୍କକୁ ପ୍ରୋହାହିତ କରିବା ସହ ଉଭୟ ସେନା ମଧ୍ୟରେ ଦକ୍ଷତା, ଅଭିଜ୍ଞତା ଏବଂ ଉତ୍ତମ ଅଭ୍ୟାସ ଆଦାନ ପ୍ରଦାନ କରିବ। ଶ୍ରୀନଗରର ଡାଲ୍ ହ୍ରଦ କୂଳରେ ଆୟୋଜିତ ପ୍ରଥମ ଫର୍ମୁଲା 4 କାର୍ ଶୋ ଜାମ୍ମୁ କାଶ୍ମୀରର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହା ଦେଖି ଆନନ୍ଦିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହା ଜାମ୍ମୁ କାଶ୍ମୀରର ସୌନ୍ଦର୍ଯ୍ୟକୁ ଆହୁରି ପ୍ରଦର୍ଶିତ କରିବାରେ ସହାୟକ ହେବ। ଭାରତ ମୋଟର ସ୍ୱୋର୍ଟସ୍କୁ ଆଗକୁ ବଢ଼ିବା ପାଇଁ ବହୁତ ଭଲ ସୁଯୋଗ ପ୍ରଦାନ କରୁଛି ଏବଂ ଶ୍ରୀନଗର ସେହି ସ୍ଥାନଗୁଡ଼ିକର ଶୀର୍ଷରେ ଅଛି ଯେଉଁଠାରେ ଏହା ହୋଇପାରେ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। ମେରା କାଶ୍ମୀର ବଦଲ ରାହେ, ପିଏମ୍ ମୋଦି କାଶ୍ମୀରକୁ ବଦଳାଇ ଦେଇଛନ୍ତି ବୋଲି ଏହା ଉଲ୍ଲେଖ ରହିଛି। ଶ୍ରୀନଗରର ଡାଲ୍ ହ୍ରଦ କୂଳରେ ଗତକାଲି ପ୍ରଥମ ଫର୍ମୁଲା 4 କାର୍ ଶୋ ଅନୁଷ୍ଠିତ ହୋଇଥିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ନାଗରିକତା ସଂଶୋଧନ ଆଇନ ସିଏଏ ଲାଗୁ ହେବାର କିଛିଦିନ ପରେ ଶିଖ୍ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦେଇଥିବା ମନ୍ତବ୍ୟକୁ ସେମାନେ ସମାଲୋଚନା କରିଛନ୍ତି। ପୂର୍ବରୁ କେଜରିୱାଲ କହିଥିଲେ ଯେ ସିଏଏ ଲାଗୁ ହେବା କାରଣରୁ ସ୍ୱାଧୀନତା ପରେ ଯେତିକି ସ୍ଥାନାନ୍ତର ହୋଇଥିଲା ଏବେ ତାଠାରୁ ଅଧିକ ସ୍ଥାନାନ୍ତର ହେବ। ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିବ ଏବଂ ପରବର୍ତ୍ତୀ ସମୟରେ ଚୋରି, ଡକାୟତି ଓ ଦୁଷ୍କର୍ମ ବୃଦ୍ଧି ପାଇବ ବୋଲି ସେ ଦାବି କରିଥିଲେ। କେଜରିୱାଲଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି ଗୁରୁଦ୍ୱାର ମୁଖ୍ୟ ଗୁରୁଦୀପ କୌର କହିଛନ୍ତି ସିଏଏ ଲାଗୁ ହୋଇଥିବାରୁ ସେ ବହୁତ ଆନନ୍ଦିତ ଏବଂ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର କିଛିଦିନ ପୂର୍ବରୁ ମାର୍ଚ୍ଚ 11ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନାଗରିକତା ସଂଶୋଧନ ଆଇନ ସିଏଏର ନିୟମାବଳୀ ବିଜ୍ଞପ୍ତି ଜାରି କରିଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ କରିଥିବା 114 ରନ୍ର ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 19.3 ଓଭରରେ 2 ୱିକେଟ୍ ହରାଇ 115 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଏଲିସ୍ ପେରି ସର୍ବାଧିକ 35 ରନ୍ କରିଥିବାବେଳେ ସଫି ଡିଭିନ୍ 32 ଓ ସ୍କୃତି ମନ୍ଧାନା 31 ରନ୍ କରିଥିଲେ। ପ୍ରଥମେ ବ୍ୟାଟିଂ ନିଷ୍ପଭି ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ 18.3 ଓଭରରେ 113 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ 44 ରନ୍ କରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଶ୍ରେୟଙ୍କା ପାଟିଲ 4, ସଫି ମଲିନେକ୍ସ 3 ଓ ସୋବାନା ଆଶା 2 ୱିକେଟ୍ ନେଇଥିଲେ। ସଫି ମଲିନେକ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶିତ କରୁଥିବା ଅନ୍ୟତମ ବୃହତ୍ତମ କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍ ମହାକୁମ୍ଭ ଆଜି ଆରମ୍ଭ ହେବ। ମାଲେଠାରେ ଭାରତ ମାଳଦ୍ୱୀପ ଉଚ୍ଚସ୍ତରୀୟ କୋର୍ ଗ୍ରୁପ୍ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେଲଙ୍ଗାନାର ଜଗତିଆଲ୍ଠାରେ ଆଜି ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ବିଜୟ ସଂକଳ୍ପ ସଭାରେ ଯୋଗଦେବେ। ଲାମିଟି 2024ର ଦଶମ ସଂସ୍କରଣ ଆଜିଠାରୁ ସେସେଲ୍ସଠାରେ ଆରମ୍ଭ ହେବ ଏବଂ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚାମ୍ପିୟନ୍ ହୋଇଛି। ସମ୍ବାଦ ଶେଷ ହେଲା।